ओम शांति। आजर सकार महावाक्य 16 डिसेम्बर 2024 मधुर सन्तान मने एही पवित्र हेबार पाठपढ़ा सब पाठपढ़ा ठारु सहज अटे। एहाकु छोट पिला युवक वृद्ध समस्ते पढ़ी पारिबे। एथिपाई केवल 84 जन्म को जानिबाकु हेबो। प्रश्न, प्रत्येक छोट हुवंतु बा वयस्क हुवंतु समस्तंकु केउ अभ्यास निश्चिंत करिबा दरकार? उत्तर, प्रत्येकंकु मुरली सुनाइबार अभ्यास निश्चिंत करिबा दरकार, कारण तुमे मुरलीधरंकर संतान अट। जदि मुरली सुनाइबो नाही तेबे उच्च पद पाई परिबो नाही। जदि काहाकु ना काहाकु सुनाइबो तेबे तुमर मुख खोली जिवो। तुम प्रत्येक को बाबा भली टीचर निश्चिंत हेबाक पड़िब। जहां सब पढ़ुच ता पढ़ाइबाक पड़िब। छोट पिला मानंकर मध्य एही पाठ पढ़िबार अधिकार अछि। सेमाने मध्य बेहद बाबा संपत्ति नेबार अधिकारी अटंते। ओम शांति। एबे सी बाबा जयंती आसुछि, से विषय रे किपरि बुझाइबे? सेथिपाई बाबा तुमको बुझाई छंते, तुमको पुणि अन्य मानंकु सेहिपरि बुझाइबाकु पड़िब। एमिते नुहे जे बाबा जेपरि तुमको पढ़ाउ छंते समस्तंकु सेहिपरि बाबा ही पढ़ाइबे। से बाबा तुमको पढ़ाउ छंते तुमे मध्य जानिछ जे बाबा ही शरीर द्वारा आमको पढ़ाउ छंते। वास्तवरे आमे से बाबांकर जयंती पालन करुछु। आमे शिवंकर नाम मध्य नेउछु। सी तो निराकार ही अटंती, तांकु शिव कहा जाए। सेमाने कहुछंती शिव तो जन्म मरण रहित अटंती, तेबे तांकर पुणी जयंती किपरि पालन हेबो? एहा तो तुमे जानुछ किपरि क्रमान्वय रे पालन करी आसिछे, पालन करी ही चलिबे। तेणु तांकु एही कथा बुझाइबाकु पड़िब। बाबा से एही शरीर आधार नेउछंती, मुख त निश्चय दरकार। एथिपाई ही गो मुखर महिमा रहिछि। एही रहस्य टिके जटिल, किंतु से बाबांकर कर्तव्य को बुझिबाकु पड़िब। आमर बिहोदर बाबा आसिछंती, तांकठारो ही आमको बिहोदर वर्षा मिलुछि। वास्तवरे भारत को ही बेहदर वर्षा मिली थिला, आउ कहा को मिली नथिला। भारत को ही सत्य खंड कहा जाए एवं बाबा को मध्य सत्य कहा जाए। तेणु एही सब कथा को समस्तंकु बुझाइबा को पड़िबो। तेबे एही कथा केही केही शीघ्र बुझि पारंती नाही, केही शीघ्र बुझि जानती। एही जोग एवं ज्ञान दुईटी जाक बारंबार बुद्धि रु भूली जिबा भली जिनिस अटे। सेथिरे पुणी जोग खूब शीघ्र तुटी जाय थाए, नलेज तो बुद्धि रे ही रही थाए, किंतु बाबांकर स्मृति घड़ी को घड़ी भूली होई जाय थाए। नलेज तो तुमार बुद्धि रे अछि कि आमे किपरि 84 जन्म नेउछु। जहांक ठारे ही ज्ञान रहिछि से ही बुझि पारिब जे जिए प्रथम नंबरे आसिथांति से ही 84 जन्म नेबे। प्रथमे सबुठारु श्रेष्ठ लक्ष्मी नारायण को ही कहा जिबो। नररु नारायण हेबा कहानी मध्य प्रसिद्ध अटे। पूर्णिमा तिथि रे बहुत स्थान रे सत्य नारायणंकर कथा सुनाइथांति। एबे तुमे जानुच आमे वास्तवरे बाबांक द्वारा नररु नारायण हेबार पाठ पढ़ुचे। एहा हेउचे पवित्र हेबार पाठ एवं सबु पाठ पढ़ारु बिल्कुल सहज मध्य अटे। केवल 84 जन्मर चक्र को जानिबाकु हेबो। आउ एही पाठ मध्य समस्तंक पाई समान। एही पाठ वृद्ध युवक पिला समस्तंक पाई एका प्रकारर। छोट पिलांकर मध्य एथिरे अधिक रहिछि। जदि मा बापा एमानंकु टिके टिके सिखाई चलिबे तेबे समय त बहुत रहिछि। पिलांकु मध्य ए शिक्षा दिया जाए कि सी बाबांकु मने पकाओ। ଆତ୍ମା ଓ ଶରୀର ଉଭୟଙ୍କର ପିତା ଭିନ୍ନ ଭିନ୍ନ ଅଟନ୍ତି। ପିଲାର ଆତ୍ମା ନିରାକାର ତ ଆତ୍ମାର ପିତା ମଧ୍ୟ ନିରାକାରୀ ଅଟନ୍ତି। ଏ କଥା ମଧ୍ୟ ତୁମ ସନ୍ତାନ ମାନଙ୍କ ବୁଦ୍ଧିରେ ରହିଛି ଯେ ସେହି ନିରାକାର ଶିବବାବା ହିଁ ଆମର ପିତା ଅଟନ୍ତି, କିନ୍ତୁ ରୂପରେ କେତେ ଛୋଟ ଅଟନ୍ତି ଏହା ଭଲ ଭାବରେ ମନେ ରଖିବା ଦରକାର। ଭୁଲିଯିବା ଉଚିତ ନୁହେଁ। ଆମେ ଆତ୍ମା ମଧ୍ୟ ବିନ୍ଦୁ ଭଳି ସୂକ୍ଷ୍ମ ଅଟୁ। ଏମିତି ନୁହେଁ କି ଉପରକୁ ଗଲେ ବଡ ଦେଖାଯିବ, ତଳେ ଛୋଟ ହୋଇଯିବ, ନା ତାହା ତ ବିନ୍ଦୁ ଅଟେ। ଉପରକୁ ଗଲେ ତ ତୁମକୁ ଯେପରି ଦେଖା ହିଁ ଯିବ ନାହିଁ, ବିନ୍ଦୁ ଅଟେ ନା। ଏତେ ସୂକ୍ଷ୍ମ ବିନ୍ଦୁ କିପରି ଦେଖାଯିବ, ଏହି କଥା ଉପରେ ପିଲାମାନଙ୍କୁ ଭଲ ଭାବରେ ବିଚାର ମଧ୍ୟ କରିବାକୁ ପଡିବ। ଆମେ ଆତ୍ମା ଶରୀର ଦ୍ଵାରା ପାଠ କରିବା ପାଇଁ ଉପରୁ ଏଠାକୁ ଆସିଛୁ। ଆତ୍ମା ବଡ଼ ଛୋଟ ହୁଏ ନାହିଁ, କର୍ମେନ୍ଦ୍ରିୟ ଗୁଡିକ ପ୍ରଥମେ ଛୋଟ ପରେ ପୁଣି ବଡ଼ ହୋଇଥାଏ। ଏବେ ତୁମେ ଯେପରି ସବୁକିଛି ବୁଝିପାରିଛ ସେହିପରି ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ପଡିବ। ଏହା ତ ନିଶ୍ଚିନ୍ତ ଯେ କ୍ରମାନୁସାରେ ଯିଏ ଯେତିକି ପଢିଥିବେ ସିଏ ସେତିକି ହିଁ ପଢାଇ ପାରିବେ। ସମସ୍ତଙ୍କୁ ଶିଖାଇବା ପାଇଁ ଟିଚର ମଧ୍ୟ ନିଶ୍ଚିନ୍ତ ହେବାକୁ ପଡିବ। ବାବାଙ୍କ ଠାରେ ତ ନଲେଜ ରହିଛି ଏବଂ ସିଏ ଅତି ସୂକ୍ଷ୍ମ ପରମାତ୍ମା ଅଟନ୍ତି, ଯିଏକି ସଦା ସର୍ବଦା ପରମ ଧାମରେ ହିଁ ରହିଥାନ୍ତି। ଏଠାକୁ କେବଳ ଥରେ ମାତ୍ର ସଙ୍ଗମ ଯୁଗରେ ଆସିଥାନ୍ତି। ବାବାଙ୍କୁ ମଧ୍ୟ ସେତେବେଳେ ଡାକିଥାନ୍ତି ଯେତେବେଳେ ବହୁ ଦୁଃଖୀ ହୋଇଯାନ୍ତି, କୁହନ୍ତି ଆମକୁ ଆସି ସୁଖୀ କର। ପିଲାମାନେ ତ ଏବେ ଜାଣୁଛନ୍ତି ଯେ ଆମେ ଡାକିଥାଉ ବାବା ଆପଣ ଆସି ଆମକୁ ପତିତ ଦୁନିଆରୁ ନୂଆ ସତ୍ୟଯୁଗୀ ସୁଖୀ ପାବନ ଦୁନିଆକୁ ନେଇ ଚାଲ, ଅର୍ଥାତ୍ ସେଠାକୁ ଯିବାର ରାସ୍ତା ଦେଖାଅ। ସେ ମଧ୍ୟ ଯେତେବେଳେ ନିଜେ ଆସିବେ ସେତେବେଳେ ରାସ୍ତା ଦେଖାଇବେ। ଶିବବାବା ସେତେବେଳେ ଆସିବେ ଯେତେବେଳେ ଦୁନିଆକୁ ପରିବର୍ତ୍ତନ କରିବାକୁ ପଡିବ। ଏହା ବହୁ ସହଜ କଥା, ନୋଟ କରିବାର କଥା। ବାବା ଆଜି ଏପରି ବୁଝାଇଛନ୍ତି, ଆମେ ମଧ୍ୟ ଏହିପରି ବୁଝାଇବା। ଏଭଳି ଅଭ୍ୟାସ କରି କରି ମୁଖ ଖୋଲିଯିବ। ତୁମେ ମୁରଲୀଧରଙ୍କର ସନ୍ତାନ ଅଟ, ତେଣୁ ତୁମକୁ ମୁରଲୀଧର ନିଶ୍ଚୟ ହେବାକୁ ପଡିବ। ଯେବେ ଅନ୍ୟର କଲ୍ୟାଣ କରିବ ତେବେ ଯାଇ ନୂଆ ଦୁନିଆରେ ଉଚ୍ଚ ପଦ ପାଇବ। ସେହି ପାଠ ତ ହେଉଛି ଏହି ଦୁନିଆ ପାଇଁ, ଏହା ହେଉଛି ଭବିଷ୍ୟ ନୂଆ ଦୁନିଆ ପାଇଁ ପାଠପଢା। ସେଠାରେ ତ ସର୍ବଦା ସୁଖ ହିଁ ସୁଖ ରହିଥାଏ, ସେଠାରେ ଏହି ପାଞ୍ଚ ବିକାର ହଇରାଣ କରିବା ପାଇଁ ରହିବ ନାହିଁ। ଏଠାରେ ରାବଣ ରାଜ୍ୟ ଅଥବା ଅନ୍ୟର ରାଜ୍ୟରେ ଆମେ ରହିଛୁ, ତୁମେମାନେ ହିଁ ପ୍ରଥମେ ପ୍ରଥମେ ନିଜର ରାଜ୍ୟରେ ଥିଲ। ତୁମେ କହୁଛ ନୂଆ ଦୁନିଆ, ପୁଣି ଭାରତକୁ ହିଁ ପୁରୁଣା ଦୁନିଆ କୁହାଯାଏ। ଗାୟନ ମଧ୍ୟ ଅଛି ନୂଆ ଦୁନିଆରେ କେବଳ ଭାରତ ହିଁ ଥିଲା, ଏମିତି କୁହାଯାଏ ନାହିଁ କି ନୂଆ ଦୁନିଆରେ ଇସଲାମୀ ବୌଦ୍ଧିମାନେ ଥିଲେ, ନା। ଏବେ ତୁମ ବୁଦ୍ଧିରେ ରହିଛି ଯେ ବାପା ଆସି ଆମକୁ ଜାଗ୍ରତ କରୁଛନ୍ତି, ଡ୍ରାମାରେ ତାଙ୍କର ପାଠ ହିଁ ଏହିପରି ଅଛି। ଭାରତକୁ ହିଁ ଆସି ସ୍ୱର୍ଗ କରିଥାନ୍ତି, ଭାରତ ହିଁ ପ୍ରଥମ ଦେଶ ଯାହାକୁ ସ୍ୱର୍ଗ କୁହାଯାଏ। ଭାରତର ଆୟୁ ମଧ୍ୟ ସୀମିତ, ଲକ୍ଷ ଲକ୍ଷ ବର୍ଷ କହିବା ଏହା ତ ସୀମାହୀନ ହୋଇଯାଉଛି। ଲକ୍ଷ ଲକ୍ଷ ବର୍ଷର କୌଣସି କଥା ତ ସ୍ମୃତିରେ ଆସି ହିଁ ପାରିବ ନାହିଁ। ଭାରତ ନୂଆ ଥିଲା, ଏବେ ପୁରୁଣା ଭାରତ ହିଁ କୁହାଯିବ, ପୁଣି ଭାରତ ହିଁ ନୂଆ ଦୁନିଆ ହେବ। ତୁମେ ଜାଣିଛ ଆମେ ଏବେ ନୂଆ ଦୁନିଆର ମାଲିକ ହେବାକୁ ଯାଉଛୁ। ବାବା ରାୟ ଦେଇଛନ୍ତି ମୋତେ ମନେ ପକାଇଲେ ତେବେ ଯାଇ ତୁମର ଆତ୍ମା ନୂଆ ଅର୍ଥାତ୍ ପବିତ୍ର ହୋଇଯିବ, ପୁଣି ଶରୀର ମଧ୍ୟ ନୂଆ ମିଳିବ। ଆତ୍ମା ଓ ଶରୀର ଉଭୟ ସୁଧ ପ୍ରଧାନ ହୋଇଯାଇଥାଏ, ତୁମକୁ ସୁଖ ପାଇଁ ହିଁ ରାଜ୍ୟ ମିଳୁଛି। ଏହି ଡ୍ରାମା ମଧ୍ୟ ଅନାଦି ତିଆରି ହୋଇଛି, ନୂଆ ଦୁନିଆରେ ସୁଖ ଏବଂ ଶାନ୍ତି ଭରି ହୋଇ ରହିଛି, ସେଠାରେ କୌଣସି ତୋଫାନ ପ୍ରବୃତ୍ତି ହୁଏ ନାହିଁ। ବେହଦର ଶାନ୍ତିରେ ସମସ୍ତେ ଶାନ୍ତ ହୋଇଯାଇଥାନ୍ତି, ଏଠାରେ ଅଶାନ୍ତି, ତେଣୁ ସମସ୍ତେ ଅଶାନ୍ତ ଅଟନ୍ତି। ସତ୍ୟ ଯୁଗରେ ସମସ୍ତେ ଶାନ୍ତ ଥାନ୍ତି। କେତେ ଆଶ୍ଚର୍ଯ୍ୟଜନକ କଥା ଅଟେ ନା। ଏହା ଅନାଦି ପୂର୍ବ ପ୍ରସ୍ତୁତ ଖେଳ ଅଟେ। ଏହା ହେଉଛି ବେହଦର କଥା। ସେମାନେ ହଦର ଗୋଟିଏ ଜନ୍ମ ପାଇଁ ବାରିଷ୍ଟରୀ, ଇଞ୍ଜିନିୟରିଂ ଆଦି ପଢୁଛନ୍ତି। ଏବେ ତୁମର ବୁଦ୍ଧିରେ ବେହଦର ନଲେଜ ରହିଛି। ବାବା କେବଳ ଥରେ ମାତ୍ର ଏଠାକୁ ଆସି ବେହଦ ଡ୍ରାମାର ରହସ୍ୟକୁ ବୁଝାଉଛନ୍ତି। ଆଗରୁ ତ ଏହି ନାମ ମଧ୍ୟ ଶୁଣି ନଥିଲେ କି ବେହଦର ଡ୍ରାମା କିପରି ଚାଲୁଛି। ଏବେ ବୁଝୁଛ, ସତ୍ୟ ତ୍ରେତା ଯୁଗ ନିଶ୍ଚିନ୍ତ ଅତୀତ ହୋଇଯାଇଛି, ଯେଉଁଥିରେ ଏମାନଙ୍କର ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା, ତ୍ରେତାରେ ରାମ ରାଜ୍ୟ ଥିଲା। ପରେ ପୁଣି ଅନ୍ୟ ଧର୍ମ ସବୁ ଆସିଲେ, ଇସଲାମୀ, ବୌଦ୍ଧି, ଖ୍ରୀଷ୍ଟିଆନ, ସବୁ ଧର୍ମର କଥା ପୁରା ଜଣା ଅଛି। ଏହି ଧର୍ମ ସବୁ 2500 ବର୍ଷ ଭିତରେ ହିଁ ଆସିଛନ୍ତି, ସେଥିରୁ 1250 ବର୍ଷ କଳିଯୁଗ। ସବୁ ହିସାବ ରହିଛି ନା। ଏମିତି ନୁହେଁ କି ସୃଷ୍ଟିର ଆୟୁ ହିଁ 2500 ବର୍ଷ ଅଟେ ନା। ଆଚ୍ଛା, ତେବେ ଆଉ କିଏ ଥିଲା ବିଚାର କରାଯାଏ। ଏମାନଙ୍କ ଆଗରୁ ନିଶ୍ଚିନ୍ତ ଭାବେ ଦେବୀ ଦେବତା ମାନେ ଥିଲେ। ତେବେ ସେମାନେ ମଧ୍ୟ ମନୁଷ୍ୟ ହିଁ ଥିଲେ, ପରନ୍ତୁ ଦୈବୀ ଗୁଣ ଧରିଥିଲେ। ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ମାନଙ୍କର ରାଜତ୍ୱ 2500 ବର୍ଷ ଅଧକଳ୍ପ ଚାଲିଲା। ବାକି ଅଧକଳ୍ପରେ ଅନ୍ୟ ଧର୍ମ ସବୁ ଆସିଲେ। ଏହାଠାରୁ ଅଧିକ କିଛି ହିସାବ କିତାବ ତ କରାଯାଇପାରିବ ନାହିଁ। ସମ୍ପୂର୍ଣ୍ଣ ପୌନା 3 ଭାଗ ଅଧା ଚଉଠେ 4 ଭାଗ ଅଛି। ନିୟମ ଅନୁସାରେ ଅଲଗା ଅଲଗା ହେବ ନା। ଅଧକଳ୍ପ ପର୍ଯ୍ୟନ୍ତ ତ ଏମାନେ ଥିଲେ। କୁହାଯାଏ ସତ୍ୟଯୁଗରେ ସୂର୍ଯ୍ୟବଂଶୀ ରାଜ୍ୟ, ତ୍ରେତାରେ ଚନ୍ଦ୍ରବଂଶୀ ରାମ ରାଜ୍ୟ। ଏ କଥା ତୁମେ ସିଦ୍ଧ ସାବ୍ୟସ୍ତ କରି ବୁଝାଉଛ। ତେବେ ନିଶ୍ଚିନ୍ତ ଭାବରେ ସବୁଠାରୁ ଅଧିକ ଆୟୁ ଏମାନଙ୍କର ହିଁ ହୋଇଥିବ, ଯେଉଁମାନେ ସତ୍ୟଯୁଗର ପ୍ରଥମରୁ ଆସିଥାନ୍ତି। କଳ୍ପ ହିଁ 5000 ବର୍ଷର ଅଟେ, କିନ୍ତୁ ସେମାନେ 84 ଲକ୍ଷ ଜୁନି କହିଦେଉଛନ୍ତି, ଏବଂ କଳ୍ପର ଆୟୁ ମଧ୍ୟ 1 ଲକ୍ଷ 1 ଲକ୍ଷ ବର୍ଷ ବୋଲି କହିଦେଉଛନ୍ତି। ତୁମ କଥା କେହି ମାନିବେ ହିଁ ନାହିଁ। ଏତେ ବଡ଼ ଦୁନିଆ ମଧ୍ୟ ହୋଇପାରିବ ନାହିଁ। ତେଣୁ ବାବା ଅବଶ୍ୟ ବୁଝାଉଛନ୍ତି, ତାହା ସବୁ ଅଜ୍ଞାନ ଓ ଏହା ହେଉଛି ଜ୍ଞାନ। ଜ୍ଞାନ କେଉଁଠାରୁ ଆସିଲା ଏହା ମଧ୍ୟ କାହାକୁ ଜଣା ନାହିଁ। ଜ୍ଞାନର ସାଗର ତ ଏକମାତ୍ର ବାବା ଅଟନ୍ତି, ସେ ହିଁ ଏହି ମୁଖ ଦ୍ୱାରା ଜ୍ଞାନ ଦାନ କରୁଛନ୍ତି। କୁହାଯାଏ ଗୋମୁଖ, ଏହି ଗୋମାତା ବ୍ରହ୍ମା ଦ୍ୱାରା ତୁମ ସମସ୍ତଙ୍କୁ ପୋଷ୍ୟ ରୂପେ ଗ୍ରହଣ କରିଥାନ୍ତି। ଏହି ଅଳ୍ପ କିଛି କଥାକୁ ବୁଝାଇବା ତ ବହୁତ ସହଜ, କିନ୍ତୁ ଗୋଟିଏ ଦିନ ବୁଝାଇ ଯଦି ଛାଡ଼ିଦେବ, ତେବେ ବୁଦ୍ଧି ଅନ୍ୟ ଅନ୍ୟ କଥାରେ ଚାଲିଯିବ। ସ୍କୁଲରେ ଦିନେ ପଢାଯାଏ ନା ପ୍ରତିଦିନ ପଢାଯାଏ। ଜ୍ଞାନ ଗୋଟିଏ ଦିନରେ ବୁଝାଯାଇ ପାରେ ନାହିଁ। ବେହଦର ବାବା ଆମକୁ ପଢ଼ାଉଛନ୍ତି, ତେବେ ନିଶ୍ଚିନ୍ତ ବେହଦର ପାଠ ହୋଇଥିବ। ବାବା ବେହଦର ରାଜ୍ୟ ଦେଉଛନ୍ତି। ଭାରତରେ ବେହଦର ରାଜ୍ୟ ଥିଲା ନା। ଏହି ଲକ୍ଷ୍ମୀ ନାରାୟଣ ବେହଦର ରାଜ୍ୟ ଚଳାଉଥିଲେ, ଯାହାର କୌଣସି ସୀମା ନଥିଲା। କିନ୍ତୁ ଏ କଥା କାହାର ସ୍ୱପ୍ନରେ ମଧ୍ୟ ଆସିବ ନାହିଁ କି ପଚାରିବେ ଲକ୍ଷ୍ମୀ ନାରାୟଣ ବିଶ୍ୱର ରାଜତ୍ୱ କିପରି ପାଇଥିଲେ। ସେମାନଙ୍କ ପାଖରେ ବହୁତ ପବିତ୍ରତା ଥିଲା, ସେମାନେ ଯୋଗ୍ୟ ଥିଲେ ନା, ସେଥିପାଇଁ ଆୟୁଷ ମଧ୍ୟ ଅଧିକ ଥିଲା। ଆମେ ହିଁ ଯୋଗ୍ୟ ଥିଲେ, ପୁଣି 84 ଜନ୍ମ ନେଇ ଭୋଗୀ ନିଶ୍ଚିନ୍ତ ହେବାକୁ ପଡିବ। ମନୁଷ୍ୟ ଜାଣିନାହାନ୍ତି କି ଇଏ ମଧ୍ୟ ନିଶ୍ଚିନ୍ତ ପୁନର୍ଜନ୍ମରେ ଆସିଥିବେ। ଏମାନଙ୍କୁ ଭଗବାନ ଭଗବତୀ କୁହାଯାଏ ନାହିଁ। ତାଙ୍କ ପୂର୍ବରୁ ତ ଆଉ କେହି ନାହାନ୍ତି ଯିଏ 84 ଜନ୍ମ ନେଇଥିବେ। ପ୍ରଥମେ ତ ଯେଉଁମାନେ ସତ୍ୟଯୁଗରେ ରାଜତ୍ୱ କରିବେ, ସେଇମାନେ ହିଁ 84 ଜନ୍ମ ନେବେ ଓ କ୍ରମାନ୍ୱୟରେ ତଳକୁ ଓହ୍ଲାଇବେ। ଆମେ ଆତ୍ମା, ପୁଣି ଦେବତା ହେବା, ପୁଣି କ୍ଷତ୍ରିୟ ଡିଗ୍ରୀ କମ୍ ହୋଇଯିବ। ଗାୟନ ମଧ୍ୟ ରହିଛି, ଯିଏ ପୂଜ୍ୟ ସିଏ ହିଁ ପୁଣି ପୂଜାରୀ। ସତ୍ତ୍ୱ ପ୍ରଧାନରୁ ତମ ପ୍ରଧାନ ହେଉଛନ୍ତି। ଏମିତି ପୁନର୍ଜନ୍ମ ନେଇ ତଳକୁ ଓହ୍ଲାଇଥାନ୍ତି। ଏହା କେତେ ସହଜ, ପରନ୍ତୁ ମାୟା ମଧ୍ୟ ଏମିତି ଯିଏ କି ସବୁ କଥାକୁ ଭୁଲାଇ ଦିଏ। ଏହିସବୁ ପଏଣ୍ଟକୁ ଏକାଠି କରି ପୁସ୍ତକ ଆଦି ଲେଖିବା ଦରକାର, କିନ୍ତୁ ଏସବୁ ତ କିଛି ରହିବ ନାହିଁ, ଏହା ଅଳ୍ପ ସମୟ ପାଇଁ ଅସ୍ଥାୟୀ ଅଟେ। ବାବା କୌଣସି ଗୀତା ଶୁଣାଇ ନଥିଲେ, ବାବା ତ ଯେପରି ଏବେ ବୁଝାଉଛନ୍ତି ସେହିପରି ବୁଝାଇଥିଲେ। ଏହି ବେଦଶାସ୍ତ୍ର ଆଦି ସବୁ ପରେ ଲେଖାଯାଇଛି। ଏହିସବୁ ଜ୍ଞାନର ସମସ୍ତ ସାମଗ୍ରୀ ଆଦି ଯାହା ସବୁ ରହିଛି ସେ ସବୁ ବିନାଶ ହୋଇଯିବ, ସବୁ ଝଳିଯିବ। ସତ୍ୟ ତୃତୀୟରେ କୌଣସି ପୁସ୍ତକ ନଥାଏ, ପରେ ଭକ୍ତି ମାର୍ଗରେ ଏସବୁ ତିଆରି ହୁଏ। କେତେ ଜିନିଷ ତିଆରି ହୋଇଥାଏ, ରାବଣକୁ ମଧ୍ୟ ତିଆରି କରିଥାନ୍ତି, କିନ୍ତୁ ଅଜ୍ଞାନ ତାର ବଶବର୍ତ୍ତୀ ହୁଏ, କିଛି ବି କହିପାରିବେ ନାହିଁ। ବାବା ବୁଝାଉଛନ୍ତି ପ୍ରତିବର୍ଷ ରାବଣ ତିଆରି କରନ୍ତି, ପୁଣି ଚଳାଇଥାନ୍ତି। ନିଶ୍ଚିନ୍ତ ଇଏ ବଡ ଶତ୍ରୁ ଅଟେ, କିନ୍ତୁ କିପରି ଭାବରେ ଶତ୍ରୁ ଏହା କେହି ଜାଣିନାହାନ୍ତି। ସେମାନେ ଭାବନ୍ତି ସେ ସୀତାକୁ ଚୋରାଇ ନେଇଥିଲା, ସେଥିପାଇଁ ବୋଧ ହୁଏ ସେ ଶତ୍ରୁ ଅଟେ। ରାମଙ୍କ ସୀତାକୁ ଚୋରାଇ ନେଇଥିଲା, ତେବେ ନିଶ୍ଚିନ୍ତ ବଡ ଡାକୁ ହୋଇଥିବ। କେବେ ଚୋରି କରିଥିଲା ତ୍ରେତାରେ କହିବ ନା ତ୍ରେତା ଶେଷରେ କହିବ, ଏହି କଥା ଉପରେ ମଧ୍ୟ ବିଚାର କରାଯାଏ। କେତେବେଳେ ଚୋରି ହେବା କଥା, କେଉଁ ରାମଙ୍କର ସୀତା ଚୋରି ହୋଇଥିଲା, ରାମ ସୀତାଙ୍କର ମଧ୍ୟ ରାଜଧାନୀ ଚାଲିଥିଲା କି, କେବଳ ଏକ ଯୋଡ଼ି ରାମ ସୀତା ତ ନଥିଲେ। ଏହା ତ ଶାସ୍ତ୍ରରେ ଯେପରି ଏକ କାହାଣୀ ଲେଖାଯାଇଛି, ବିଚାର କରାଯାଉଛି କେଉଁ ସୀତା। ବାର ଯୋଡ଼ି ରାମ ସୀତା ତ ରାଜତ୍ୱ କରିଥାନ୍ତି, ତେବେ କେଉଁ ସୀତାକୁ ରାବଣ ଚୋରାଇଥିଲା, ନିଶ୍ଚିତ ଶେଷ ଯୋଡ଼ିର ସୀତା ହୋଇଥିବ। ଏମାନେ ଯାହା କହୁଛନ୍ତି ଯେ ରାମଙ୍କର ସୀତାକୁ ଚୋରାଇ ନିଆଗଲା, ତେବେ ରାମ ରାଜ୍ୟରେ ସରହ ସମୟ ଜଣଙ୍କର ତ ରାଜ୍ୟ ଚାଲିବ ନାହିଁ, ନିଶ୍ଚିନ୍ତ ବଂଶାନୁକ୍ରମେ ଚାଲିଥିବ। ତେବେ କେଉଁ ନମ୍ବର ସୀତାକୁ ଚୋରାଇ ନିଆଯାଇଥିଲା, ଏହା ସବୁ ବହୁତ ବୁଝିବାର କଥା ଅଟେ। ତୁମେ ପିଲାମାନେ ବହୁତ ନମ୍ର ଭାବରେ କାହାକୁ ବି ଏହି ରହସ୍ୟ ସବୁ ବୁଝାଇ ପାରିବ। ବାବା ବୁଝାଉଛନ୍ତି ଭକ୍ତି ମାର୍ଗରେ ମଣିଷ କେତେ ଧକ୍କା ଖାଇ ଖାଇ କେତେ ଦୁଃଖୀ ହୋଇଯାଇଛନ୍ତି। ଯେତେବେଳେ ଅତି ଦୁଃଖୀ ହୋଇଯାନ୍ତି ସେତେବେଳେ ଚିତ୍କାର କରିଥାନ୍ତି, ବାବା ଏହି ଦୁଃଖରୁ ଉଦ୍ଧାର କର, ରାବଣ ତ କୌଣସି ସ୍ଥୂଳ ଜିନିଷ ନୁହେଁ ନା, ଯଦି ଅଛି ତେବେ ନିଜ ରାଜାକୁ ପ୍ରତିବର୍ଷ ମାରୁଛନ୍ତି କାହିଁକି। ରାବଣର ନିଶ୍ଚିନ୍ତ ସ୍ତ୍ରୀ ମଧ୍ୟ ଥିବ, ମନ୍ଦୋଦରୀକୁ ରାବଣର ସ୍ତ୍ରୀ କହିଥାନ୍ତି। ମନ୍ଦୋଦରୀର ପିତୁଳା ତିଆରି କରି ମଧ୍ୟ ଜଳାଇବା ଦରକାର, ଏମିତି ତ କେବେ ଦେଖାଯାଏ ନାହିଁ। ତେଣୁ ବାବା ବୁଝାଉଛନ୍ତି ଏହା ହେଉଛି ହିଁ ମିଛ ମାୟା, ମିଛ କାୟା। ଏବେ ତୁମେ ମିଥ୍ୟାବାଦୀ ମଣିଷରୁ ସତ୍ୟବାଦୀ ଦେବତା ହେବା ପାଇଁ ଏଠାରେ ବସିଛ, ଫରକ ତ ହେଲା ନା, ସେଠାରେ ତ ସର୍ବଦା ସତ୍ୟ କହିବେ, କାରଣ ତାହା ସତ୍ୟଖଣ୍ଡ ଅଟେ, ଏହା ହେଉଛି ମିଥ୍ୟାଖଣ୍ଡ। ତେଣୁ ଏଠାରେ ସମସ୍ତେ ମିଥ୍ୟା କହି ଚାଲିଥାନ୍ତି। ଆଚ୍ଛା, ମିଠା ମିଠା ଶିଖିଲେ ତେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ଜ୍ଞାନ ସାଗର ବାବା ପ୍ରତିଦିନ ଯେଉଁ ବେହଦର ପାଠ ପଢାଉଛନ୍ତି ତାହା ଉପରେ ବିଚାର ସାଗର ମନ୍ଥନ କରିବାକୁ ହେବ। ଯାହା ସବୁ ପଢୁଛନ୍ତି ତାକୁ ପୁଣି ଅନ୍ୟମାନଙ୍କୁ ମଧ୍ୟ ପଢାଇବାକୁ ପଡିବ। ନମ୍ବର ଦୁଇ, ଏହି ବେହଦର ଡ୍ରାମା କିପରି ଚାଲିଛି, ଏହା ଅନାଦି ପୂର୍ବ ନିର୍ଦ୍ଧାରିତ ଡ୍ରାମା, ଅତି ଆଶ୍ଚର୍ଯ୍ୟଜନକ ଅଟେ। ଏହି ସବୁ ରହସ୍ୟକୁ ଭଲ ଭାବରେ ବୁଝି ଅନ୍ୟମାନଙ୍କୁ ବୁଝାଇବାକୁ ପଡିବ। ବରଦାନ ପବିତ୍ରତାର ଶ୍ରେଷ୍ଠ ଧାରଣା ଦ୍ୱାରା ଏକ ଧର୍ମର ସଂସ୍କାର ଯୁକ୍ତ ସମର୍ଥ ସମ୍ରାଟ ହୁଅ। ତୁମମାନଙ୍କର ସ୍ୱରାଜ୍ୟର ଧର୍ମ ଅର୍ଥାତ୍ ଧାରଣା ହେଉଛି ପବିତ୍ରତା। ଏକ ଧର୍ମ ଅର୍ଥାତ୍ ଏକ ଧାରଣା, ସ୍ୱପ୍ନ ବା ସଂକଳ୍ପ ମାତ୍ରରେ ମଧ୍ୟ ଅପବିତ୍ରତା ଅର୍ଥାତ୍ ଅନ୍ୟ କୌଣସି ଧର୍ମ ରହୁ କାହିଁକି ନା, ଯେଉଁଠି ପବିତ୍ରତା ଅଛି ସେଠାରେ ଅପବିତ୍ରତା ଅର୍ଥାତ୍ ବ୍ୟର୍ଥ ବା ବିକଳ୍ପର ନାମଗନ୍ଧ ନଥିବ। ତେବେ ନିଜ ନିଜ ଭିତରେ ଏହିଭଳି ସମ୍ପୂର୍ଣ୍ଣ ପବିତ୍ରତାର ସଂସ୍କାର ଭରୁଥିବା ଆତ୍ମାମାନେ ହିଁ ସମର୍ଥ ସମ୍ରାଟ ଅଟନ୍ତି, କାରଣ ବର୍ତ୍ତମାନର ଶ୍ରେଷ୍ଠ ସଂସ୍କାର ଆଧାରରେ ହିଁ ଭବିଷ୍ୟତର ସଂସାର ନିର୍ମାଣ ହେଉଛି। ବର୍ତ୍ତମାନର ସଂସ୍କାର ଭବିଷ୍ୟତ ସଂସାରର ମୂଳଦୁଆ ଅଟେ। ସ୍ଲୋଗାନ, ବିଜୟୀ ରତ୍ନ ସେଇମାନେ ହୋଇଥାନ୍ତି ଯେଉଁମାନଙ୍କର ସଚ୍ଚା ସ୍ନେହ ଏକମାତ୍ର ପରମାତ୍ମାଙ୍କ ସହିତ ରହିଛି। ଆଚ୍ଛା, ଓମ୍ ଶାନ୍ତି।